ആകാശവാണി. ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ. ମୁଖ୍ୟ ସମ୍ବାଦ, ବିହାରର ନୂତନ ସରକାର ରାଜ୍ୟବାସୀଙ୍କର ଆକାଂକ୍ଷା ପୂରଣ କରିବା ସହିତ ସାମଗ୍ରିକ ବିକାଶର ଏକ ନୂତନ ଶିଖର ଛୁଇଁବାରେ ସହାୟକ ହେବ, କହିଲେ ପ୍ରଧାନମନ୍ତ୍ରୀ. ଶକ୍ତି କ୍ଷେତ୍ରରେ ଦେଖାଦେଇଥିବା ଅନିଶ୍ଚିତତା ମଧ୍ୟରେ ଏକ ସୁରକ୍ଷିତ ଏବଂ ବାଧାମୁକ୍ତ ସାମୁଦ୍ରିକ ପରିବହନ ଉପରେ ଭାରତର ଗୁରୁତ୍ୱ ଆରୋପ. ସିବିଏସ୍ଇ ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ 93.7% ପରୀକ୍ଷାର୍ଥୀ କୃତକାର୍ଯ୍ୟ. ଏବଂ ଆଇପିଏଲ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ. ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସମ୍ରାଟ ଚୌଧୁରୀ ବିହାରର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି. ପାଟନାସ୍ଥିତ ଲୋକଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ରାଜ୍ୟପାଳ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ସୟଦ ଅତା ହାସନୈନ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି. ଶ୍ରୀ ଚୌଧୁରୀ ରାଜ୍ୟର 24ତମ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଏହି ସର୍ବୋଚ୍ଚ ପଦବୀ ଗ୍ରହଣ କରିବାରେ ସେ ହେଉଛନ୍ତି ପ୍ରଥମ ବିଜେପି ନେତା. ସଂଯୁକ୍ତ ଜନତା ଦଳ ଜେଡିୟୁର ବରିଷ୍ଠ ନେତା ତଥା ସରାଇରଞ୍ଜନ ବିଧାୟକ ବିଜୟ କୁମାର ଚୌଧୁରୀ ଏବଂ ସୁପୌଲ ବିଧାୟକ ବିଜେନ୍ଦ୍ର ପ୍ରସାଦ ଯାଦବ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି. ଶ୍ରୀ ଚୌଧୁରୀ ଏବଂ ଶ୍ରୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇବେ. ଇତିମଧ୍ୟରେ ବିହାରର ନୂତନ ସରକାରରେ ଯୋଗ ଦେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି. ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ନିଜ ନିକଟରେ ସାଧାରଣ ପ୍ରଶାସନ, ଗୃହ ଏବଂ କ୍ୟାବିନେଟ୍ ସେକ୍ରେଟେରିଏଟ୍ ସମେତ 29ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଛନ୍ତି. ସେହିଭଳି ଉପମୁଖ୍ୟମନ୍ତ୍ରୀ ବିଜୟ କୁମାରଙ୍କୁ ସଂସଦୀୟ ବ୍ୟାପାର, ଜଳ ସମ୍ପଦ ଏବଂ ସୂଚନା ଓ ଜନସମ୍ପର୍କ ସମେତ 10ଟି ବିଭାଗର ଦାୟିତ୍ୱ ଦିଆଯାଇଛି. ଅନ୍ୟପକ୍ଷରେ ଅର୍ଥ, ଶକ୍ତି ସମେତ 8ଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ଉପମୁଖ୍ୟମନ୍ତ୍ରୀ ବିଜେନ୍ଦ୍ର ପ୍ରସାଦ ଯାଦବ ରହିଛନ୍ତି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ନୂତନ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଦେଇଥିବା ଶୁଭେଚ୍ଛା ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀ ଚୌଧୁରୀଙ୍କର ଜନସେବା ପ୍ରତି ଉତ୍ସର୍ଗୀକୃତ ମନୋଭାବ, ତୃଣମୂଳ ସ୍ତରରେ ଅଭିଜ୍ଞତା ଏବଂ ନିଜର ଇଚ୍ଛାଶକ୍ତି ରାଜ୍ୟର ସାମଗ୍ରିକ ବିକାଶ ଦିଗରେ ସହାୟକ ହେବ. ଶ୍ରୀ ଚୌଧୁରୀଙ୍କ ସଫଳ ନେତୃତ୍ୱ ପ୍ରତି ଆଶାବ୍ୟକ୍ତ କରିବା ସହିତ ଆଗାମୀ ଦିନରେ ରାଜ୍ୟବାସୀଙ୍କ ସମସ୍ତ ଆକାଂକ୍ଷା ପୂରଣ ହେବା ସହିତ ସାମଗ୍ରିକ ବିକାଶର ଏକ ନୂତନ ଶିଖରରେ ବିହାର ପହଞ୍ଚପାରିବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି. ଏଥିସହିତ ପ୍ରଧାନମନ୍ତ୍ରୀ ଆଜି ଶପଥ ନେଇଥିବା ରାଜ୍ୟର ଅନ୍ୟ ଦୁଇ ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ଚୌଧୁରୀ ଓ ବିଜେନ୍ଦ୍ର ପ୍ରସାଦ ଯାଦବଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି. ଏହି ଦୁଇ ନେତାଙ୍କର ତୃଣମୂଳ ସ୍ତରର ଅଭିଜ୍ଞତା ଏବଂ ଜନକଲ୍ୟାଣ ଦିଗରେ ନିଜର ପ୍ରତିବଦ୍ଧତା ମାଧ୍ୟମରେ ରାଜ୍ୟର ପ୍ରଗତିକୁ ଏକ ନୂତନ ଦିଗ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଛନ୍ତି. ବିଶ୍ୱସ୍ତରରେ ଶକ୍ତି କ୍ଷେତ୍ରରେ ଦେଖାଦେଇଥିବା ଉଦ୍ବେଗଜନକ ସ୍ଥିତିରେ ଏକ ସୁରକ୍ଷିତ ତଥା ବାଧାମୁକ୍ତ ସାମୁଦ୍ରିକ ପରିବହନ ସୁନିଶ୍ଚିତ କରିବା ଦିଗରେ ଭାରତ ପ୍ରତିବଦ୍ଧ. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏସିଆ ଶୂନ୍ୟ ନିର୍ଗମନ କମ୍ୟୁନିଟି ପ୍ଲସ୍ ବୈଠକରେ ଏହି ସୂଚନା ଦେଇଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ଜାପାନ ଦ୍ୱାରା ଆୟୋଜିତ ଏହି ବୈଠକରେ ବିଶେଷକରି ଶକ୍ତି କ୍ଷେତ୍ରର ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଦେଖାଦେଉଥିବା ପ୍ରତିବନ୍ଧକକୁ କିଭଳି ଦୂର କରାଯିବ ସେ ସମ୍ପର୍କରେ ଆଲୋଚନା କରାଯାଇଛି. ଯେକୌଣସି ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ସ୍ୱଷ୍ଟ କରିଛନ୍ତି. ଶକ୍ତି କ୍ଷେତ୍ରର ବିପଣନ ବାଧାମୁକ୍ତ ହୋଇପାରିଲେ ବିଶ୍ୱସ୍ତରରେ ଅଭିବୃଦ୍ଧି ହାସଲ ହୋଇପାରିବ ବୋଲି ସେ କହିଛନ୍ତି. ଶକ୍ତି କ୍ଷେତ୍ରରେ ଏକ ନିରନ୍ତର ଯୋଗାଣ ଶୃଙ୍ଖଳକୁ ବଜାୟ ରଖିବା ସହିତ ଏହାକୁ ଅଧିକ ସଶକ୍ତ କରିବା ଦିଗରେ ଭାରତ ସମଭାବାପନ୍ନ ଭାଗିଦାରୀଙ୍କ ସହିତ ମିଳିତ ପ୍ରୟାସ କରିବ ବୋଲି ଡକ୍ଟର ଜୟଶଙ୍କର ଘୋଷଣା କରିଛନ୍ତି. ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସିଲେ ରାଜ୍ୟର ଚା ବଗିଚାରେ କାର୍ଯ୍ୟରତ ଶ୍ରମିକମାନଙ୍କ କଲ୍ୟାଣ ଲାଗି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବିଜେପିର ବରିଷ୍ଠ ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଛନ୍ତି. ଆଜି ଜଲପାଇଗୁଡ଼ି ଜିଲ୍ଲା ଅନ୍ତର୍ଗତ ରାଜଗଞ୍ଜ ଓ ଫାଲାକାଟାଠାରେ ଆୟୋଜିତ ଦୁଇଟି ପୃଥକ୍ ପୃଥକ୍ ଜନସମାବେଶରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ଚା ବଗିଚାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଜମି ଅଧିକାର ପ୍ରଦାନ କରାଯିବା ସହିତ ସେମାନଙ୍କର ମଜୁରୀ ମଧ୍ୟ ବୃଦ୍ଧି କରାଯିବ. ଏତଦ୍ବ୍ୟତୀତ ଏହି ଶ୍ରମିକମାନଙ୍କର ପିଲାମାନଙ୍କ ପାଠପଢ଼ା ଲାଗି ସେଠାରେ ବିଦ୍ୟାଳୟ ମଧ୍ୟ ସ୍ଥାପନ କରାଯିବ ବୋଲି ଶ୍ରୀ ଶାହା କହିଛନ୍ତି.
ଭାଜପା ସରକାର ବନ୍ନେ କେ ବାଦ ଢାଇ ସାଲ ମେ ହର ଚାଏ ବାଗାନ କୋ 500 रुपया से ज्यादा वेतन की बढ़ोतरी करने का काम करना, हर चाय बागान के श्रमिक को हम भूमि का पट्टा देकर भूमि का मालिक बनाने का काम भारतीय जनता पार्टी की सरकार।
स्वराष्ट्रमंत्री कहिछन्ति आगामी विधानसभा निर्वाचन में बीजेपी राज्य क्षमता हासिल कले उत्तरबंगर बाली एवं पत्थर माफिया विरुद्ध आईनगत दृढ़ कार्यानुष्ठान ग्रहण होड़ा जनजाति संप्रदाय वर्गों लगे क्रीड़ा भित्तिभूमि और विश्वविद्यालय स्थापन हो श्री शाह अंपक्ष तृणमूल कंग्रेस मुख्य तथा पश्चिमबंग मुख्यमंत्री ममता बानाजी आज उत्तर दिनाजपुर जिला अंतर्गत इसलामपुर आयोजित एक निर्वाचन सभार उद्बोधन देखते स्थानीय चा बगिचार कार्यरत श्रमिक मान कल्याण लगी राज्य सरकार विभिन्न पदक्षेप ग्रहण कर खूब शीघ्र से जमी अधिकार प्रदान बोली मुख्यमंत्री केन्द्रीय माध्यमिक शिक्षा परिषद सीबीएसई द्वारा 2025-26 शिक्षाबर्ष लगी दशम श्रेणी बोर्ड परीक्षाफल प्रकाश पाई। सीबीएसई पक्षर् दिया सूचना अनुजाई चलित थर 93.7% छात्रछात्री एतकार्य गतवर्ष तुलन में चलित बर्ष पास हार 0.04% वृद्धि पाई। चलित बर्ष छात्री छात्रों तुलन में उन्नत प्रदर्शन करने सहित पास हार 94.99% रही छात्र पास हार 92.69% होता बेले 87.5% तृतीय लिंगी वर्गर छात्रछात्री एही परीक्षा कृतकार्य होते त्रिभेन्द्रम और विजयवाड़ा रिजन में 99.79 सर्वाधिक पास प्रतिशत हार रही बेले चेन्नई में 99.58% रही सर्वनिम्न 87.5% पास हार गुवाहाटी रिजन में रेकर्ड करा सीबीएसई कहिछे। पश्चिम एशियार सृष्ट द्वंद्व स्थिति सत्वे सरकार देशर 100% घर एलपीजी जोगाण सुनिश्चित करिछन्ति। आज नुआदिल्लीठारे अनुष्ठित आंतर मंत्रालय सांबादिक सम्मेलन में पेट्रोलियम और प्राकृतिक बाष्प मंत्रालय जुग्म सचिव सुजाता शर्मा यह सूचना देते से कहते देशव्यापी घर एलपीजी जोगाण प्रक्रिया स्वाभाविक रही अनलाइन एलपीजी सिलिंडर बुकिंग प्रक्रिया 98% पहुंचा बेले ओटीपी भित्तिक जोगाण 93% अतिक्रम कर श्रीमती शर्मा कहते गत मार्च 15 तारीख पर ठार देश में 1,34,000 टन रु ऊर्ध वाणिज्यिक एलपीजी वितरण कर 4,50,000 पीएनजी संयोगीकरण कर 5,00,000 नूतन पीएनजी ग्राहकों एथिरे सामिल कर तेज एलपीजी सिलिंडर कलाबजारी को रोकवा लगी इतिमध्ये देशव्यापी 2,100 स्थान में चढ़ाव कर 237 वितरणकारी एथिलागि जोरीमाना आदाय कर 58 एलपीजी वितरणकारी निलंबन करा जाए बोले श्रीमती शर्मा कहते
ब्लैक मार्केटिंग और होर्डिंग को रोकने के लिए सभी स्तरों पर कार्य किया जा रहा है। सभी स्टेट्स और यूनियन टेरिटरीज में कंट्रोल रूम सेटअप किए जा चुके हैं और डिस्ट्रिक्ट मॉनिटरिंग कमेटी का गठन भी किया जा चुका है। कल लगभग 2100 रेड और सरप्राइज इंस्पेक्शन की गई है। डिस्ट्रीब्यूटर्स पर पेनल्टी इम्पोज की है और लगभग 58 एलपीजी डिस्ट्रीब्यूटर्स को सस्पेंड भी किया है।
एक सांबादिक सम्मेलन में एमएसएमई मंत्रालय अतिरिक्त सचिव डॉ रजनीश कहते विश्वव्यापी देखादेता अनिश्चितता सत्वे गत फेब्रुआरी और मार्च मस मंत्रालय उद्यम पोर्टाल देशर 2,000,000 ऊर्ध एमएसएमई उद्योगी निजक पंजीकृत करते एमएसएमई मानक लगे भारतीय रिजर्व बैंक बंधकमुक्त ऋण परिमाण 10,00,000-20,00,000 को वृद्धि करते उद्योगी लगे जातीय क्षुद्र शिल्प निगम पक्ष 1 मेट्रिक टन रु ऊर्ध कंचामाल उपलब्ध कर बोले अतिरिक्त सचिव डॉक्टर रजनी सूचना देखते। क्रिकेट आईपीएल क्रिकेट रे आउ अल्प समय परे रॉयल चैलेंजर्स बेंगलुरु एवं लखनऊ सुपर जायंट्स मध्ये मैच खेला जिवो। बेंगलुरु रो एम चिन्नास्वामी स्टेडियम रे खेला जाउतिबा एई मैच रे टॉस जीति रॉयल चैलेंजर्स बेंगलुरु बोलिंग करबाकु निष्पत्ति नैछि। मुख्य संवाद गोडीक पोणि थरे बिहार नूतन सरकार राज्यवासी आकांक्षा पूरण करने सहित सामग्रिक विकास एक नूतन शिखर छुईबारे सहायक हेब कहिले प्रधानमंत्री। शक्ति क्षेत्र में देखादेता अनिश्चितता मध्य एक सुरक्षित एवं बाधामुक्त सामुद्रिक परिवहन उपरे भारत गुरुत्वारोप। सीबीएसई परिचालित दशम श्रेणी परीक्षा 93.7% परीक्षार्थी कृतकार्य एवं आईपीएल रो आज मैच रे टॉस जीती लखनऊ सुपर जायंट्स को बैटिंग करने को आमंत्रण कला रॉयल चैलेंजर्स बेंगलुरु। संवाद शेष होला।